ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ରାଜ୍ୟ ବିଜେପି ସାଂସଦମାନେ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ଲୋକକଲ୍ୟାଣ ପାଇଁ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିବା ଜଣାପଡ଼ିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜର ପୂର୍ବ ଅଭିଜ୍ଞତାକୁ ବଖାଣିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା, ପ୍ରତି ଗାଁରେ କର୍ମୀମାନଙ୍କ ପାଖରେ ପହଞ୍ଚ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ସମସ୍ୟାର ସମାଧାନ କରିବା, ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର ଲାଗି ସାଂସଦମାନଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି। ଚଳିତବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧି ମାର୍ଗରେ ପାଳନ କରାଯିବ। ରାଜ୍ୟ ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ଏକ ମିଳିତ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ପ୍ୟାରେଡ୍ରେ ସ୍କୁଲ୍, କଲେଜ ଓ ପୁଲିସ୍ ବାହିନୀକୁ ମିଶାଇ ପ୍ରାୟ 40ଟି କଣ୍ଟିଜେଣ୍ଟ ପ୍ୟାରେଡ୍ରେ ଅଂଶଗ୍ରହଣ କରିବେ। ଆସନ୍ତା 15 ତାରିଖ ସକାଳ 9 ସମୟରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ। ଜିଲ୍ଲାସ୍ତରର ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ପାଇଁ ଅଧିକ ଅର୍ଥ ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନାଭାଲ ଷ୍ଟାଫ୍ ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଆସନ୍ତା ଶୁକ୍ରବାର ଅଗ୍ନିବୀରମାନଙ୍କ ଚତୁର୍ଥ ବ୍ୟାଚ୍ର ଚୂଡ଼ାନ୍ତ ପ୍ୟାରେଡ୍ରେ ସମୀକ୍ଷା କରିବେ। ଆଇଏନ୍ଏସ୍ ଚିଲିକାରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ 216 ଜଣ ମହିଳା ଅଗ୍ନିବୀରଙ୍କ ସମେତ 1390 ଜଣ ଅଗ୍ନିବୀର ଅଂଶଗ୍ରହଣ କରିବେ। ଏ ଅବସରରେ ନୌସେନା ଅଗ୍ନିବୀରଙ୍କ ସମେତ 330 ଜଣ ତଟରକ୍ଷୀ ନାବିକ ମଧ୍ୟ ଉତ୍ତୀର୍ଣ୍ଣ ହେବେ ବୋଲି ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ହଲ୍ରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଗ୍ରାମାଞ୍ଚଳରେ ମୌଳିକ ବୃତ୍ତିକୁ ପ୍ରୋହାହନ ଦେଇ ଯୋଗ୍ୟ ହିତାଧିକାରୀ ଚୟନ କରିବାକୁ ମନ୍ତ୍ରୀ ଏହି ବୈଠକରେ ପରାମର୍ଶ ଦେଇଛନ୍ତି। ବିଶ୍ୱକର୍ମା ଯୋଜନାର ସଫଳତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କଲେ ସାଧାରଣ ଲୋକମାନଙ୍କ ମୌଳିକ ବୃତ୍ତି ସୁଦୃଢ଼ ହୋଇପାରିବ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ପାଇପ୍ଲାଇନ୍ କିମ୍ବା ଅନ୍ୟ ସର୍ଭିସ୍ ଲାଇନ୍ ବିଛାଇବା ବେଳେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏକ କମନ୍ ୟୁଟିଲିଟି କରିଡର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କରିଡର ମାଧ୍ୟମରେ ସମସ୍ତ ପାଇପ୍ଲାଇନ୍ ଏବଂ ସର୍ଭିସ୍ ଲାଇନ୍କୁ ବିଛାଯିବ। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ 5-ଜଣିଆ ସଦସ୍ୟ ଏହି କାର୍ଯ୍ୟକୁ ତଦାରଖ କରିବେ ବୋଲି ଜଣାପଡ଼ିଛି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଏକ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି। ଏହି ଶିବିରରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା 12 ବିଭାଗର 117 ଜଣ ଅଧିକାରୀ ଯୋଗ ଦେଇଛନ୍ତି। ଆସନ୍ତା 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଶବ୍ଦ ଭଣ୍ଡାରର ବ୍ୟବହାରିକ ରୂପ, ପ୍ରଶାସନିକ ଶବ୍ଦ ଚୟନ, ବାକ୍ୟ ଗଠନ ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ କହିଛନ୍ତି। ରାଜ୍ୟରେ ଯୁକ୍ତଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ 60,516 ଜଣଙ୍କୁ ଚୟନ କରାଯାଇଛି। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତାକାଲିଠାରୁ 10 ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଏନେଇ ସମସ୍ତ ସୂଚନା ସାମ୍ସ ପୋର୍ଟାଲରେ ପାଇପାରିବେ। ସେହିଭଳି ଏକକ ପିଜି ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଆଜିଠାରୁ 12 ତାରିଖ ମଧ୍ୟରେ ଚଏସ୍ ଫିଲିଂ କରିପାରିବେ। ଆସନ୍ତା 20 ତାରିଖ ଅପରାହ୍ନରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସୂଚନା ଅନୁସାରେ ରାଜ୍ୟରେ ସ୍ନାତକୋତ୍ତରରେ ନାମ ଲେଖାଇବା ପାଇଁ ମୋଟ 28,994 ସିଟ୍ ରହିଛି। ପୁରୀ ଶ୍ରୀମନ୍ଦିରରେ ଗତକାଲି ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହୋଇଛି। ରଥଯାତ୍ରା ପରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥିଲା। ପରମ୍ପରା ଅନୁଯାୟୀ ଖସାପଡ଼ା ନୀତି ହୋଇ ଠାକୁରଙ୍କ ଶ୍ରୀଅଙ୍ଗର ସୁରକ୍ଷା ହୋଇଛି। ଦୈତାପତି ସେବାୟତମାନେ ସାମୁହିକ ସେବାରେ ଏହି ନୀତି ସମ୍ପନ୍ନ କରିଛନ୍ତି। ଏହି ଗୁପ୍ତ ନୀତି ସମୟରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ଥିଲା। ତେବେ ଗତକାଲି ରାତି 8:10 ଦୈତାପତି ଗର୍ଭଗୃହ ବାହାରକୁ ଆସିଲା ପରେ ମହାସ୍ନାନ ନୀତି ହୋଇଥିଲା ଏବଂ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥିଲେ। ପ୍ୟାରିସ୍ ଅଲମ୍ପିକ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲ୍ରେ ଜର୍ମାନୀ ଦଳକୁ ଭେଟିବ। ସୂଚନା ଅନୁସାରେ କ୍ୱାର୍ଟର ଫାଇନାଲ୍ରେ ଭାରତୀୟ ଦଳ ବ୍ରିଟେନ୍କୁ ପରାସ୍ତ କରିଥିଲା। ସେହିଭଳି ଆଜି ଜାଭେଲିନ୍ ଥ୍ରୋ ଯୋଗ୍ୟତା ରାଉଣ୍ଡରେ ଭାରତ ପକ୍ଷରୁ ନିରଜ ଚୋପ୍ରା ଏବଂ ଓଡ଼ିଶାର କିଶୋର ଜେନା ଭାଗ ନେବାର କାର୍ଯ୍ୟସୂଚୀ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ନମସ୍କାର।